Alexina. Alina is somebody. First up, Samasta Bhaktasadan Tundra, Matanambu. I'm a Saga Purdu. I'm a Jagannath Purdu. A Vasa Mandre, and there is a Sangara of Stanley. Tron Adiame. You see, my long attack is very bad. The number of people who are in this night, then that's the same. No, he and Yame are trying to do Taiwan Sakare, Mundere. They, Bagot, the Samson was from the Tare, Gargoni, Bagawan, and Namakan for Sundi. ଅନ୍ତରେ ଅଛି ସବୁବେଳେ ପାଇଁ ରହୁଛନ୍ତି, ତେଣୁ ତାଙ୍କର ନାମ ହେଉଛି ସତ୍। ଏବଂ ସମ୍ବିତ ଶବ୍ଦ କହିଲେ ଜ୍ଞାନ, ଜ୍ଞାନ ସମ୍ପୂର୍ଣ୍ଣ ଜ୍ଞାନମୟ ସେ ଏବଂ ଆନନ୍ଦମୟ ମଧ୍ୟ ସେ, ନିଜେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଭଗବାନ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ ହେଉଛନ୍ତି ବିଷୟ ଜାତୀୟ ଆନନ୍ଦ। କିନ୍ତୁ ଆଶ୍ରୟ ଜାତୀୟ ଆନନ୍ଦ କ'ଣ ସେ ଜାଣିପାରୁନାହାନ୍ତି ଭଗବାନ। ଏ ମହାପ୍ରଭୁଙ୍କର ଆସିବାର ଅନ୍ତରଙ୍ଗା କାରଣରେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ବିଷୟ ଜାତୀୟ ଆନନ୍ଦ ଭଗବାନ ପ୍ରାପ୍ତ ହେଉଛନ୍ତି, ଚିରାନନ୍ଦମୟ ସେ, ସେ ଆନନ୍ଦରେ ରହୁଛନ୍ତି ସବୁବେଳେ। କିନ୍ତୁ ସେ ଆନନ୍ଦ ଠାରୁ ଆଉ ଗୋଟେ ପ୍ରକାର ଆନନ୍ଦ ରହିଛି, ସେ ଆନନ୍ଦ ହେଉଛି ଅଧିକ ଆନନ୍ଦ। ସେ ଆନନ୍ଦଟା କିଭଳି ତାକୁ ଭଗବାନ କେହି ଜାଣିପାରୁନାହାନ୍ତି। ସଚିଦାନନ୍ଦ ଘନ ଯଦିଓ ସେ ଆନନ୍ଦମୟ, କିନ୍ତୁ ତଥାପି ସେ ଖୋଜୁଛନ୍ତି ସିଏ ଯୋଉ ଆଶ୍ରୟ ଜାତୀୟ ଆନନ୍ଦ କିଭଳି। ଆମ ଶ୍ରୀ ଶୁଣ ସେ ମହାଦେବ କହୁଥିଲେ ଭଗବାନ ଆସିଲେ ସତ୍ୟଯୁଗରେ ନୃସିଂହଦେବ ରୂପରେ ଆସିଥିଲେ, ସତ୍ୟଂ ବିଭାତଂ ନିରଭୂତ ଭାଷିତଂ ବ୍ୟାପ୍ତିଂ ଚ ଭୂତେଷୁ ବକ୍ରେଷୁ ତର୍ପଣଂ ଅଦୃଶ୍ୟତାତ୍ୟ ତଦ୍ଭୂତଂ ରୂପଂ ଉଦ୍ଭବଂ ସ୍ତମ୍ଭେ ସେବାୟା ନ ମୃଗଂ ନ ମାଂସଂ। ସତ୍ୟଂ ବିଭାତଂ ନିରଭୂତ ଭାଷିତଂ, ନିଜର ନୃତ୍ୟ ନିଜର ସେବକମାନଙ୍କର ନିଜର ଭକ୍ତମାନଙ୍କର କଥାକୁ ସତ୍ୟରେ ପରିଣତ କରିବାକୁ ଭଗବାନ ଆସିଲେ। ସତ୍ୟଂ ବିଧାତଂ ନିରଭୃତ ଭାଷିତଂ, ଯଦିଓ ସେ ସବୁଠାରେ ବିଦ୍ୟମାନ ବ୍ୟାପ୍ତିଙ୍କ ଭୂତେଷୁ ଅକ୍ଲେଷୁ ତର୍ପଣ ସବୁଠାରେ ବିଦ୍ୟମାନ, ତଥାପି ଅଦୃଶ୍ୟ ତାଭୂତ ରୂପ ଉଦ୍ଭବ ଅଦ୍ଭୁତ ରୂପ ଧାରଣ କଲେ। ସ୍ତମ୍ଭେ ସେବାୟା ନ ମୃଗଂ ନ ମାଂସଂ, ସ୍ତମ୍ଭକୁ ଆସିଲେ ସେ କିଭଳି ରୂପ ଧାରଣ କଲେ, ମୃଗ ରୂପ ନୁହଁ କି ପଶୁ ରୂପ ନୁହଁ କି ମନୁଷ୍ୟ ରୂପ ନୁହଁ, ମନୁଷ୍ୟର ଶରୀର କିନ୍ତୁ ମୁଖ ମସ୍ତକ ହେଉଛି ପଶୁର, ସିଂହର ନାମ ହେଉଛି ମଧ୍ୟ ସିଂହ। ତେଣୁ ନରହରି ରୂପରେ ସେ ଆସିଲେ ଭଗବାନ, ଜୟ ଭଗବାନ ନରହରି। ତେଣୁ ଭଗବାନ ନୃସିଂହଦେବ ପର୍ଯ୍ୟନ୍ତ ଆସିଲେ, ସେତେବେଳେ ସମସ୍ତ ବ୍ରହ୍ମା ଶିବ ଲକ୍ଷ୍ମୀ ଅନ୍ୟ ଦେବତାମାନେ ଇନ୍ଦ୍ର ବିଦ୍ୟାଧର ଚାରଣ ଯେତେ ଅଛନ୍ତି ଜୀବ ଅଛନ୍ତି ସମସ୍ତେ ଭଗବାନଙ୍କର ସ୍ତୁତି କରୁଛନ୍ତି, ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯେତେ ସ୍ତୁତି କଲେ ମଧ୍ୟ ଭଗବାନ ନୃସିଂହଦେବ ଆସି ହତ୍ୟା କରିଛନ୍ତି ହିରଣ୍ୟକଶିପୁକୁ, ହିରଣ୍ୟକଶିପୁକୁ ହତ୍ୟା କରିସାରିଲା ପରେ ଦେବତାମାନେ ବହୁତ ଆନନ୍ଦ ଦେଇଛନ୍ତି, ମୋଦେ ସାଧୁ ରଖି ବୃଶ୍ଚିକ ସର୍ପ ହତ୍ୟା ବୋଲି କହିଲେ ମହାରାଜ। ସାଧୁମାନେ ମଧ୍ୟ ଯେତେବେଳେ ବୃଶ୍ଚିକ ବା ସର୍ପ ବିଛା ବା ସାପ ଏବଂ ଯେତେବେଳେ ହତ୍ୟା କରାଯାଏ ସେତେବେଳେ ସେମାନେ ମଧ୍ୟ ଆନନ୍ଦିତ ହୁଅନ୍ତି। ତେଣୁ ସେମାନେ ଆନନ୍ଦରେ ଭଗବାନଙ୍କର ସ୍ତୁତି କଲେ ମଧ୍ୟ ଭଗବାନଙ୍କର କ୍ରୋଧ ଶାନ୍ତ ହେଉନାହିଁ। ତେଣୁ ଭଗବାନ ଯେତେବେଳେ ବ୍ରହ୍ମା ପଠେଇଛନ୍ତି ପ୍ରହ୍ଲାଦକୁ ଗୋଟେ ପୁଲମାନ ଦେଇକିରି କହିଛନ୍ତି, ବର୍ଷ ତମ ପାଇଁ ଭଗବାନଙ୍କର ଏହି ରୂପରେ ଆବିର୍ଭାବ ହେଇଛନ୍ତି, ତେଣୁ ତମେ ଯାଇ ତାଙ୍କର କ୍ରୋଧକୁ ଶାନ୍ତ କର। ତେଣୁ ପ୍ରହ୍ଲାଦ ମହାରାଜ ସେଇ ପୁରମାଳକୁ ଧରି ଆସି ଭଗବାନ ନୃସିଂହଦେବଙ୍କୁ ସେ ପୁରମାଳକୁ ଅର୍ପଣ କରି ତାଙ୍କର ସ୍ତୁତି କରିଛନ୍ତି। ଭାଗବତ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ସବୁ ସ୍ତୁତି ବର୍ଣ୍ଣନା କରାଯାଇଛି ଏବଂ ସେ ସ୍ତୁତି ଶୁଣି ନୃସିଂହଦେବ ଶାନ୍ତ ହେଇଯାଇଛନ୍ତି, ଉଗ୍ର ରୂପରେ ସେ ଅନୁଗ୍ର ରୂପ ହେଇଯାଇଛନ୍ତି, ଶାନ୍ତ ରୂପ ଧାରଣ କରିଛନ୍ତି। ତେଣୁ ପ୍ରହ୍ଲାଦ ନିଜ କୂଳରେ ବସେଇ ସେ ଚିନ୍ତା କରୁଛନ୍ତି, ମୁଁ ଯୋଉ ପ୍ରହ୍ଲାଦ କୋଳରେ ବସି ଯୋଉ ମୁଁ ଆନନ୍ଦ ପ୍ରାପ୍ତ ହେଉଛି, ପ୍ରହ୍ଲାଦ ମୋ କୋଳରେ ବସିକିରି କିଏ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ପୁତ୍ରର ଆନନ୍ଦ କିଭଳି, ପିତାର ଆନନ୍ଦ ସିଏ ତ ସମସ୍ତଙ୍କର ପିତା, ପିତା ମାନଙ୍କୁ ମାତା ଧାତା ପିତାମହ, ତମେଇବ ମାତା ଚ ପିତା ତମେଇବ, ତମେଇବ ବନ୍ଧୁ ସଖା ତମେଇବ, ତମେଇବ ବିଦ୍ୟାନ ଦ୍ରବିଣ ତମେଇବ, ତମେଇବ ସର୍ବଂ ମହତେ, ସେ ଭଗବାନ ସମସ୍ତଙ୍କର ପିତା। ତେଣୁ ପିତାର ଆନନ୍ଦ ସେ ପ୍ରାପ୍ତ ହେଉଛନ୍ତି, କିନ୍ତୁ ପୁତ୍ରର ଆନନ୍ଦ କିଭଳି ଭଗବାନ ଜାଣିପାରୁନାହାନ୍ତି। ତେଣୁ ଇଏ ଗୋଟେ ଲୋଭ ଆସେ, ଭଗବାନଙ୍କର ମଧ୍ୟ ଲୋଭ ଆସୁଛି। ତେଣୁ ପରଜନ୍ମରେ ଯେତେବେଳେ ତେତାଳ ଭଗବାନ ଆସିଲେ ରାମଚନ୍ଦ୍ର ରୂପରେ, ભગવાન પિતા માતાનું આશ્રમ કર્યા છે, દશરથ પર પુત્ર હિસાબે રાખશે. અને ભગવાન રામચંદ્ર પુત્ર નો આનંદ સે પ્રાપ્ત થશે. ભગવાન રામચંદ્ર જુગર ચેતા જુગરે ભગવાન રામચંદ્રંકર જદીઓ સત્ય જુગરે જેવું પ્રાપ્ત હવા પાઇ ચાહુંતલે જેવું આનંદ આશ્રમ આનંદ ସେ କିଛି କିଛି ପ୍ରାପ୍ତ ହେଲେ କିଛି ପରିମାଣରେ, କିନ୍ତୁ ତଥାପି ତାଙ୍କର ସେ ଆନନ୍ଦର ଶେଷ କୌଣସି ଜାଣିପାରିଲେ ନାହିଁ. ତେଣୁ ତାଙ୍କର ଗୋଟିଏ ରହିଗଲା, ପୁଣି ଗୋଟେ ଲୋଭ ରହିଗଲା, ଦ୍ୱିତୀୟ ଲୋଭ. ସେ ହେଉଛି କଣ ନା, ଭଗବାନ ତ୍ରେତା ଯୁଗରେ ଏକ ପତ୍ନୀ ରୂପ ଧାରଣ କରିଥିଲେ, ଏକ ପତ୍ନୀ ବ୍ରତ ଧାରଣ କରିଥିଲେ. ସୀତାଦେବୀଙ୍କୁ ଏକମାତ୍ର ପତ୍ନୀ ତାଙ୍କର ଥିଲେ, କିନ୍ତୁ ଯେତେବେଳେ ଚିତ୍ରପଟରେ ସେମାନେ ତାଙ୍କର ସଂଗଲାପ କରିବା ପାଇଁ ଚାହିଁଥିଲେ, ସେତେବେଳେ ସେ ସେଟାକୁ ଗ୍ରହଣ କଲେ ନାହିଁ. କାରଣ ସେ ମର୍ଯ୍ୟାଦା ପୁରୁଷୋତ୍ତମ ଏକ ପତ୍ନୀ ବ୍ରତ ଧାରଣ କରିଛନ୍ତି. ତେଣୁ ସେ ଚିନ୍ତା କରୁଛନ୍ତି, ବହୁ ପତ୍ନୀ ଧାରଣ କଲେ, ବହୁ ପତ୍ନୀ ଗ୍ରହଣ କଲେ ଏଠି ଯେଉଁ ଆନନ୍ଦ, ସେ ଆନନ୍ଦଟା କିପରି. ତେଣୁ ବାପ ଯୁଗରେ ଭଗବାନ ଯୁଗରେ କୃଷ୍ଣ ଆସିଲେ, ସେତେବେଳେ ସେ ପିତାମାତାଙ୍କୁ ଆଶ୍ରୟ କରି ଆସିଛନ୍ତି ଯେ ଡବଲ ପିତାମାତା ଗ୍ରହଣ କଲେ. ସେ ମଥୁରାରେ ଜନ୍ମ ହେଲେ ଦେବକୀ ବସୁଦେବଙ୍କ ପାଖରେ, ପୁଣି ତାଙ୍କର ବାଲ୍ୟ ଲୀଳା ବା ଏକାଦଶ ବର୍ଷ ତାଙ୍କର ବୃନ୍ଦାବନରେ ସବୁ ଲୀଳା କରିଥିଲେ, ଯଶୋଦା ଏବଂ ନନ୍ଦକୁ ଆଶ୍ରୟ କରି, ପିତାମାତାଙ୍କୁ ଆଶ୍ରୟ କରି. ତେଣୁ ସେଇଠି ସେ ବୃନ୍ଦାବନରେ ଅନେକ କୋଟି କୋଟି ଗୋପୀଙ୍କ ସହିତ ଲୀଳା କରିଛନ୍ତି, ରାସ ଲୀଳା କରିଛନ୍ତି. ଏବଂ ଦ୍ୱାରକାରେ 16,108 ରାଣୀଙ୍କୁ ବିବାହ କରିଛନ୍ତି. ତେଣୁ ବହୁ ପତ୍ନୀ ଧାରଣ କରି, ବହୁ ପ୍ରେମିକା ଧାରଣ କରି ଯେଉଁ ଆନନ୍ଦ, ସେ ଆନନ୍ଦ ସେ ଉପଭୋଗ କଲେ, କିନ୍ତୁ ତଥାପି ପୁଣି ଗୋଟେ ଲୋଭ ରହିଗଲା ଭଗବାନଙ୍କର. ସେ ଲୋଭ କଣ ନା, ରାଧାରାଣୀ ଯେତେ ତାଙ୍କର ଆରାଧକ ଅଛନ୍ତି, ଆରାଧିକା ବା ଆରାଧିକା ଅଛନ୍ତି, ତାଙ୍କ ଭିତରେ ଶ୍ରେଷ୍ଠ ଆରାଧିକା ହେଉଛନ୍ତି ରାଧାରାଣୀ. ଅନୟାରାଧିତ ନୂନମ୍, ଯିଏ ଅନନ୍ୟ ଭାବରେ ଭଗବାନଙ୍କ ଆରାଧନା କରେ, ସିଏ ହେଉଛନ୍ତି ରାଧା. ତେଣୁ ରାଧାଙ୍କର ମଧ୍ୟ କିଭଳି ଆନନ୍ଦ, ସେଇଟା ମଧ୍ୟ ସେ ଜାଣିପାରୁନାହାନ୍ତି. ତାଙ୍କର ସିଏ ଗୋଟେ ତୃତୀୟ ଲୋକ ଆସିଲେ, ଶ୍ରୀ ରାଧାୟା ପ୍ରଣୟ ମହିମା କେଦୃଶଂ ବା ନୈବା ସ୍ୱାଦ୍ୟହୀନାଦ୍ଭୁତ ମଧୁରିମା କେଦୃଶଂ ବା ମଧ୍ୟ ସୌଖ୍ୟ ଚାଷଂ ମଧୁଭବାତ କେଦୃଶଂ ବ୍ୟତି ଲୋଭା ତଦ୍ଭାବାଢ୍ୟ ସମଜନୀ ଶଶିକାଳ ସିନ୍ଧୁ ମାରିନ୍ଦୁ. ରାଧାଙ୍କର ପ୍ରଣୟ ମହିମା, ଯେଉଁ ପ୍ରଣୟ ଭଗବାନଙ୍କୁ ଯେଉଁ ପ୍ରୀତି କରୁଛନ୍ତି, ଆମେ ଯେଉଁ ଆଜି ସବୁ କରିଥିଲେ ସେଥିରେ କୁହାଯାଇଥିଲା, ପ୍ରୀତି କଥା କୁହାଯାଇଥିଲା, ପ୍ରୀତି କରୁଛନ୍ତି ଯେ ମାନବା ଯସ୍ମିନ୍ ମା ଭାଗା ପ୍ରୀତି କରୁଛନ୍ତି ମାନବା ନିଭୁଅନ୍ତି ବିଷ୍ଣୁ ପକ୍ଷ ଇବ ଅସୁରା. ଯେଉଁମାନେ ଭଗବାନ ପ୍ରୀତି କରିବେ ସେମାନେ ପ୍ରକୃତରେ ଭାଗ୍ୟବାନ, ଏଇ ପ୍ରସଙ୍ଗଟି ଆମେ କଥା ଆଲୋଚନା କରିବା. ତେଣୁ ଏଇଥିରୁ କହୁଛି ଯେ ରାଧାରାଣୀଙ୍କର ଯେଉଁ ରହିଛି, ଶ୍ରୀ ରାଧାୟା ପ୍ରଣୟ ମହିମା କେଦୃଶଂ ବା ନୈବା, ରାଧାରାଣୀଙ୍କର ଯେଉଁ ଆନନ୍ଦ, ସେ ହେଉଛି ଆଶ୍ରୟ ଜାତୀୟ ଆନନ୍ଦ. ଭଗବାନ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ବିଷୟ ଜାତୀୟ ଆନନ୍ଦ. ତେଣୁ ରାଧାରାଣୀଙ୍କର ପ୍ରଣୟ ମହିମା କେଦୃଶଂ ବା, ରାଧାରାଣୀଙ୍କର ଯେଉଁ ଆନନ୍ଦ ସେଟା କିଭଳି ଭାବରେ, ଏବଂ ଶ୍ରୀ ରାଧାୟା ପ୍ରଣୟ ମହିମା ଅଦ୍ଭୁତ ମଧୁରିମା ପ୍ରାପ୍ତ ହେଉଛନ୍ତି, ପ୍ରେମ ପ୍ରଣୟ କରି ବା ପ୍ରୀତି କରି ଭଗବାନ ପ୍ରୀତି କରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ତାଙ୍କର ଭକ୍ତମାନେ, ତାଙ୍କର ଆରାଧକ ବା ଆରାଧିକା ମାନେ, ସେଇଟାର ମହିମା କିଭଳି ଭାବରେ ସ୍ୱାଦ୍ୟ ସ୍ୱାଦ ତାର ରହିଛି. ଏବଂ ଆଉ ଗୋଟିଏ ଲୋକ ହେଉଛି ସୌଖ୍ୟମ ଚାଷ ମଧୁନୁଭବ କିଦୃଶଂ ବ୍ୟତି ଲୋଭା, ସେ ଯେଉଁ ପ୍ରୀତିକୁ ଅନୁଭବ କରୁଛନ୍ତି, ଅନୁଭବ କରିବା ଦ୍ୱାରା ଯେଉଁ ସୁଖ ସେ ପ୍ରାପ୍ତ ହେଉଛନ୍ତି, ସେ ମଧ୍ୟ କିଭଳି ଭାବରେ. ତେଣୁ ତତ୍ ଭାବାଢ୍ୟ ସମଜନୀ ସଚିବାବୁ ସିନ୍ଧୁ ମରିନ୍ଦୁ. ସେଥିପାଇଁ ଭଗବାନ ମହା ଚୈତନ୍ୟ ମହାପ୍ରଭୁଙ୍କର ଆସିଲେ, ସଚିନ ମାତାଙ୍କର ଗର୍ଭକୁ ଆଶ୍ରୟ କରି ସେ ଆସିଲେ, ଏବଂ ସେ ଆନନ୍ଦ ରସ ସେ ନିଜେ ଅନୁଭବ କରୁଛନ୍ତି ସେଇଟା. ନିଜେ ଅନୁଭବ କରି ସମସ୍ତେ ମଧ୍ୟ ସେ ଆନନ୍ଦ ବିତରଣ କରୁଛନ୍ତି। ସେ ଆନନ୍ଦ ପାଇବେ ପରମା ପ୍ରୀତି ଆନନ୍ଦ ବା କହିବେ ପ୍ରଥମେ ଏଇ ସବୁ ଗାନ କଲେ ଯେଉଁମାନେ ସର୍ବଭେଦ ବୋଲେ ଗାଏ ହରିନାମ ସାର ପାଇବେ ପରମା ପ୍ରୀତି ଆନନ୍ଦ ବା ଏ ଭଗବାନଙ୍କ ନାମରେ ସେ ଆନନ୍ଦ ରହିଛି। ଯେଉଁ ଆନନ୍ଦକୁ ଭଗବାନ ନିଜେ ଅନୁଭବ କରୁଛନ୍ତି, ଯେଉଁ ଆନନ୍ଦକୁ ବିଷୟ ଜାତି ଆନନ୍ଦ ଏବଂ ଆଶ୍ରୟ ଜାତି ଆନନ୍ଦ, ଯେଉଁ ଆଶ୍ରୟ ଜାତି ଆନନ୍ଦ ନିଜେ ଭଗବାନ ଜାଣିପାରିନଥିଲେ, ଯେଉଁଥିପାଇଁ ସେ ଚୈତନ୍ୟ ମହାପୁର ଉପରେ ଆସିଲେ, ସେ ଆନନ୍ଦକୁ ସେ ଆମକୁ ସବୁ ପ୍ରଦାନ କରୁଛନ୍ତି। ପାଇଲେ ପରମା ପ୍ରୀତି ଆନନ୍ଦ ଅପାର ଆନନ୍ଦ ଆମେ ପ୍ରାପ୍ତ ହେବା। ତେଣୁ ଏହିଭଳି ଭାବରେ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି, ଏଇ ଯୁବଧର୍ମ ପ୍ରଚାର କରିଛନ୍ତି, ଏଇ ଯୁବଧର୍ମ ମାଧ୍ୟମରେ ଏଇ ଯେଉଁ ପରମ ପଞ୍ଚମ ପ୍ରୟୋଜନ ତତ୍ତ୍ୱ ରହିଛି, ପଞ୍ଚମ ପୁରୁଷାର୍ଥ କୃଷ୍ଣ ପ୍ରେମ ସେ ପ୍ରଦାନ କରିଛନ୍ତି। ସେ କୃଷ୍ଣ ପ୍ରେମ ସେ ନିଜେ ଆସ୍ୱାଦନ କରୁଛନ୍ତି, ସେ ଆଗରୁ ଜାଣିନଥିଲେ ସେ କୃଷ୍ଣ ପ୍ରେମ କିଭଳି। ସେ କେବଳ ବିଷୟ ଜାତି ପ୍ରେମ ଜାଣିଥିଲେ, ଆଶ୍ରୟ ଜାତି ପ୍ରେମ ବିଷୟରେ ଜାଣିନଥିଲେ। ତେଣୁ ସେ ନିଜେ ସେଠାକୁ ଆସ୍ୱାଦନ କରି ନିଜେ ବଣ୍ଟନ କରୁଛନ୍ତି ସମସ୍ତଙ୍କୁ, ଉତ୍ତମ ଅଧମ କିଛି ନା ବାଛିବା ଯାଚିଏ ବିବେକ ସମସ୍ତଙ୍କୁ ସେ ପ୍ରଦାନ କରିଛନ୍ତି। ଶ୍ରୀ କୃଷ୍ଣ ବ୍ରହ୍ମା ଦୁର୍ଲଭ ପ୍ରେମ ସବାକାରରେ ଯାଚେ ସମସ୍ତଙ୍କୁ ସେ ପ୍ରଦାନ କରିଛନ୍ତି। ତେଣୁ ସେ ମହାପ୍ରଭୁଙ୍କର ବିଷୟରେ ଆମେ ବେଶୀ ଆଲୋଚନା କରିବା ନାହିଁ, ଖାଲି ଏଇ ଶ୍ଳୋକଟି ଆମେ କହିବା। ଦଶମ ଛନ୍ଦ ଅଷ୍ଟମ ଅଧ୍ୟାୟ ଏଇ ଅଠର ନମ୍ବର ଶ୍ଳୋକରେ କୁହାଯାଉଛି ଯେ ଗର୍ଭମଣି କହୁଛନ୍ତି ନନ୍ଦ ମହାରାଜଙ୍କୁ ଯେ ଯେଉଁମାନେ ଏତସ୍ମିନ୍ ମହାଭାଗା ପ୍ରୀତି କରୁଛନ୍ତି ମାନବା, ଯେଉଁମାନେ ଏଇ ଯେଉଁ ମାନବମାନେ ଏଇ ତାଙ୍କୁ ଯେ ପ୍ରେମ କରିବେ ବା ପ୍ରୀତି କରିବେ, ସେମାନେ ତାଙ୍କୁ ତାଙ୍କର ନ ତାଙ୍କର କୌଣସି ଶତ୍ରୁ ତାଙ୍କୁ ବାଧା ପରାଜୟ ପରାଭୂତ କରିପାରିବେନି ନା ଆରୟୋ ଅଭିଭୂୟନ୍ତି। ଯେଉଁ ଶତ୍ରୁମାନେ ରହିଛନ୍ତି ଆମେ ସମସ୍ତେ ଚାହୁଁଛେ ଯେ ଆମେ ବିଜୟ ଲାଭ କରିବା, ସବୁ କ୍ଷେତ୍ରରେ ଆମେ କେମିତି ବିଜୟ ଲାଭ କରିବା, ଆମେ କେହି ପରାଜିତ ହେବା ପାଇଁ ଚାହୁଁନାହାନ୍ତି, ପରାସ୍ତ ହେବା ପାଇଁ ଚାହୁଁନାହାନ୍ତି, ସବୁବେଳେ ଆମେ ଚାହୁଁଛେ ବିଜୟ ଲାଭ କରିବା। କିଭଳି ବିଜୟ ଲାଭ କରିବାର ଉପାୟ ବର୍ଣ୍ଣନା କରାଯାଇଛି ଭଗବତ ଗୀତାର ଭଗବାନ କହିଛନ୍ତି, ଅର୍ଜୁନ ନାହିଁ କିଏ ସଞ୍ଜୟ କହିଛନ୍ତି, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନଗ୍ରହ ତତ୍ର ସେ ବିଜୟ ଭୂତି ଧୂଆ ନୀତି ମତେ ମମ। ଯତ୍ର ଯୋଗେଶ୍ୱର ଯୋଉଠି ଭଗବାନ ଅଛନ୍ତି, ଯତ୍ର ପାର୍ଥ ଧନୁର୍ଦ୍ଧର ଯୋଉଠି ଭଗବାନଙ୍କର ଭକ୍ତ ଅଛନ୍ତି, ପ୍ରିୟ ଭକ୍ତ ଅଛନ୍ତି, ତେଣୁ ସେଠି ନିଶ୍ଚିତ ଭାବରେ ଶ୍ରୀ ସମସ୍ତ ସୌନ୍ଦର୍ଯ୍ୟ ବା ସମସ୍ତ ଐଶ୍ୱର୍ଯ୍ୟ ସମସ୍ତ ବିଜୟ ସମସ୍ତ ନୀତି ସବୁବେଳ ପାଇଁ ସମସ୍ତ ଅଦ୍ଭୁତ ଶକ୍ତି ସବୁବେଳ ପାଇଁ ରହିବ, ଧ୍ରୁବା ସବୁବେଳ ପାଇଁ ରହିବ। ଗର୍ଭମଣି ମଧ୍ୟ ସେଟା କହୁଛନ୍ତି ଯେ ନା ହୁଅନ୍ତି, ଶତ୍ରୁ ତାଙ୍କୁ ଆଉ ପରାସ୍ତ କରିପାରିବେ ନାହିଁ, ସେମାନେ କେବଳ ଭଗବାନ ଯଦି ପ୍ରୀତି କରିବା। ତେଣୁ ପ୍ରଭୁପାଦ ମହାରାଜ ତାଙ୍କର ଭଲସେ ଭାରତ ଦେଇନାହାନ୍ତି, କିନ୍ତୁ ସେ ଟ୍ରାନ୍ସଲେସନରେ କିଛି କହିଛନ୍ତି, ସେଥିରେ ସେ କହୁଛନ୍ତି ମହିଶତ୍ରୁ ଏବଂ ଅନ୍ତଃଶତ୍ରୁ ଦୁଇ ପ୍ରକାର ଶତ୍ରୁ ରହୁଛନ୍ତି। ବହିଶତ୍ରୁ ବହି ଆକ୍ରମଣ ଯେଉଁ ରହୁଛି ସେମାନେ ବହିଶତ୍ରୁ, କିନ୍ତୁ ଅନ୍ତଃଶତ୍ରୁ ମଧ୍ୟ ଆମେ ରହିଛନ୍ତି, ଅନ୍ତରେ ମଧ୍ୟ ଶତ୍ରୁ ରହିଛନ୍ତି। କିଏ ସେମାନେ ଭଗବତରେ ଭଗବାନ କହୁଛନ୍ତି ଦ୍ୱିତୀୟ ଅଧ୍ୟାୟରେ ଯେ କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ ମହାସନ ମହାପାପ୍ମା ବିଧି ଏନ ମିହ ବୈରିଣ। ଏମାନେ ଆମର ହେଉଛନ୍ତି ଶତ୍ରୁ, କାମ କ୍ରୋଧ ଇତ୍ୟାଦି ଏମାନେ ହେଉଛନ୍ତି ପ୍ରକୃତ ଶତ୍ରୁ, ଆମର ଇଏ ହେଉଛି ଅନ୍ତ ଶତ୍ରୁ। ଆମ ଭିତରେ ରହିଛନ୍ତି, ଆମେ ଭାବୁଛେ ସେ ଆମେ ହେଉଛେ ଆମେ ନିଜକୁ ସେଇମାନଙ୍କ ସହିତ ନିଜକୁ ପରିଚୟ ଦେଉଛେ, ସେମାନେ ଆମ ଶତ୍ରୁ କଥା ଆମେ କ'ଣ ଚିନ୍ତା କରିବା, ସେମାନେ ଆମେ ଭାବୁଛେ ଆମେ ହେଉଛି ସେଇ ଆମର ଯେଉଁ ଶରୀରର ଆବଶ୍ୟକତା ପୂରଣ କରିବାଟା ହେଉଛି ଆମ ଜୀବନର ଲକ୍ଷ୍ୟ ହେଇଥିବା ଭାବୁଛେ, କିନ୍ତୁ ଆମେ ଯେଉଁ ଜୀବନ ଶରୀରକୁ ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଆମେ ଯେ ଶତ୍ରୁମାନଙ୍କର ଆମର ଶତ୍ରୁମାନଙ୍କୁ ବର୍ଧନ କରୁଛେ ଏ କଥା ଆମେ ଜାଣୁନେ। କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ ମହାସନ ମହାପାତ୍ମା ବିଧି ଏନମ ଏ ବୈରିଣମ। ଭଗବାନ କହୁଛନ୍ତି ଅର୍ଜୁନକୁ, ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି କାହିଁକି ଲୋକମାନେ
अथा केन प्रयुक्तयन पापं चरन्ति पुरुष अनिच्छनपि भाषमेव बढ़ाधिप योजित कहीं लोक मैंने विभिन्न प्रकार पाप कार्य करदी से न चाहिए जबरदस्ती पाप कार्य निजुक्त कर भगवान से प्रश्न उत्तर में कहते हैं द्वितीय अध्याय काम एस क्रोध एस आर कारण हूँ काम क्रोध इत्यादि ये कौट आसना रज गुण समय जगत तीन गुण रही रज गुण रही आम क्रोध इत्यादि महासन महापात्मा यदि जन कामना जहात है अर्जुन चिंता कर बहुत समग्र पृथ्वी सम्राट मोर पिता थे तेना मोर कामना जहात मोर कौन असुविधा अच्छी मुझे पूरण कर दे पारि कामना तो भगवान कह ना ना पूरण करना कहीं ना महासन आपते कामना पूरण कले कामना अधिक रु अधिक होती कामना केवल अंत रही जहां काम काम भोगे सामने दी भागवत नवम स्कंदरे जगत महाराज कथा कह पत्नी सन्निष्ठ को कथा कह तेणु जिते आम कामना पूरण कले आम कामना आधिक रु अधिक हम बहुत जगत जो मैंने लोभी व्यक्ति जिते मामनदेव पचास कहते बड़ी महाराज को बड़ी महाराज जो मामनदेव कहले मात्र तीनो पाद मोर दरकार भूमि मात्र तीनो पाद भूमि दरकार बड़ी महाराज कहते जे आपण अति सुंदर भाव कथा कहते बहुत ज्ञानी भाई कथा कहते कि आप प्रकृति में बाड़क भाई रही मुझे त्रिलोकर सम्राट तेरे मोटू तीनो पाद भूमि नहीं तुम कौन करमें कौन आधिक गोटे राज्य कामना कर जहाँ अधिक जहाँ तुम चाहिए तुम देपर तीन पाद भूमि नहीं कौन कर तुम भगवान कहते जो मैंने लोभी व्यक्ति सप्तीप समेत नववर्ष सप्तीप सहित नौटी वर्ष मत प्रदान कले संतुष्ट हे ना अधिक रु अधिक कामना रही लोभी व्यक्ति लोभ पूरण हो पार ना तेणु भगवान कहते ये आम शत्रु काम एस क्रोध एस रजगुण सद्भव महासन महापात्मा विधि एमने केमी रही दुमेना मृत्ये बनी यथा दर्शो मणि नतुर्ना मृत गर्भ तथा तीन मृत आमर जो ज्ञान को आवृत कर रखी आमर जो ज्ञान रही प्रकृत ज्ञान हूँ कौन बहुनाम जन्म नामते ज्ञानवान मान प्रपद्यते वासुदेव सर्वमिति स महात्मा सुदुर्लभ ये होती प्रकृत ज्ञान सबकि मूल हूँ भगवान वासुदेव पाखे शरण में जीवा ये होती आम जीवन कर्तव्य ये ज्ञान को आम आवृत कर रखी एम सब तीन गुण द्वारा प्रकृत तीन गुण द्वारा आम ज्ञान आवृत होनी अग्नि धूआं द्वारा आवृत होता है ये हूँ सत्य गुण आवरण यथा दर्श मिले न आदर्श कहले जो मिरर बा दर्पण दर्पण जमी मड़े न मड़ी धूली द्वारा जो आवृत होता है रजगुण आवरण एवं जो लुणा मृत गर्भ गर्भ से जो सतान रोची तम गुण आवरण तेणु यही भाव आम आवृत आम ज्ञान आवृत रही आम काम क्रोध सब आस तेणु विस्तार भाव वर्णना कर इंद्रियाणी मन बुद्धि अशाधिष्ठान उच्यते ज्ञान मृत देन आम इंद्रिय माने जो दस टी इंद्रिय रही पांच टी कर्मेन्द्रिय पांच टी ज्ञानेन्द्रिय ଏବଂ ମନ ମନକୁ ମଧ୍ୟ ଷଷ୍ଠାଙ୍ଗ ଇନ୍ଦ୍ରିୟ କହୁଛନ୍ତି ବା ଏକାଦଶୀ ଇନ୍ଦ୍ରିୟ କୁହାଯାଉଛି ଏବଂ ଇନ୍ଦ୍ରିୟ ମନ ବୁଦ୍ଧି ବୁଦ୍ଧିରେ ମଧ୍ୟ ଏଇଥିରେ ସବୁ ରହୁଛନ୍ତି ଅଶ୍ୟ ଅଧିଷ୍ଠାନ କାମ ଇତ୍ୟାଦି ରହୁଛନ୍ତି ଇନ୍ଦ୍ରିୟ ମନ ବୁଦ୍ଧି ଅଶ୍ୟ ଅଧିଷ୍ଠାନ ଏତେ ବିମୋହତି ଜ୍ଞାନ ଭାବେ ଦେଇନ ଏ ଆମର ଜ୍ଞାନ ସେ ଆବୃତ କରି ରଖିଛନ୍ତି ଏମାନେ ଆମର ଶତ୍ରୁ ଏମାନେ ହେଉଛନ୍ତି ଅନ୍ତ ଶତ୍ରୁ ମନକୁ ମଧ୍ୟ କୁହାଯାଇଛି ଭଗବତ ଗୀତାରେ ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି ବନ୍ଧୁରାତ୍ମା ତନସ୍ତସ୍ୟ ଜୈନାତ୍ମୈବ ଆତ୍ମନାଧିତ ଅନାତ୍ମନସ୍ତୁ ଶତ୍ରୁତେ ବର୍ତ୍ତିତାତ୍ମୈବ ଶତ୍ରୁବତ୍ ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନଂ ଅବସାରେ ଆତ୍ମୈବ ହି ଆତ୍ମନ ବନ୍ଧୁ ଆତ୍ମୈବ ନିପରାତ୍ମନ ମନକୁ ଆମ ନିଜର କଣ୍ଟ୍ରୋଲରେ ରଖିବାର ଅଛି ଯଦି ମନକୁ ଆମେ ନିଜ ଅଧୀନରେ ରଖିପାରିବା ତାହେଲେ ସେ ହେଉଛି ଆମର ବନ୍ଧୁ ମିତ୍ର କିନ୍ତୁ ଯଦି ଆମେ ମନ ଅଧୀନରେ ରହିଗଲେ ତାହେଲେ ମନ ବି ହବ ଆମର ଶତ୍ରୁ ଆତ୍ମୈବ ହି ଆତ୍ମନ ବନ୍ଧୁ ଆତ୍ମୈବ ହି ପରାତ୍ମନ ସେଇ ମନ ସଭି ମନ କୃଷ୍ଣ ପଦାର ବିନ୍ଦୟୋ ପଚାଶି ବୈକୁଣ୍ଠ ଗୁଣାନ ବର୍ଣ୍ଣନେ ଏଇ ମନକୁ ଯଦି ଆମେ ଭଗବାନଙ୍କ ପାଦ ପଦ୍ମରେ ରଖିପାରିବା ତାହେଲେ ସେ ମନ ହବ ଆମର ଆଉ ଶତ୍ରୁ ହବନି ମନ ଆମର ମିତ୍ର ହେଇଯିବ ସେ ମନର ଶତ୍ରୁକୁ ଆମେ ଜିତି ତାକୁ ମିତ୍ରରେ ପରିଣତ କରିପାରିବା
ହରେ କୃଷ୍ଣ 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 ହରେ
ହରେ ହରେ ରାମ 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 ଭଗବତ ଗୀତାର ସାତଶହ ଶ୍ଳୋକ ଭଗବାନ କହୁଛନ୍ତି ତାର ଉଦ୍ଦେଶ୍ୟ ହଉଛି ଯଦି ଗୋଟିଏ ଉଦ୍ଦେଶ୍ୟ ଯଦି କହିବା ତାହେଲେ ଆମେ କହିବା ଏ ମନକୁ ଆମେ ନିଜର ଅଧୀନରେ ରଖିବା ମନକୁ ଆମେ ମିତ୍ର କରିବା ପାଇଁ ସମସ୍ତ ଉପଦେଶ ଦିଆଯାଏ ଅନ୍ତିମରେ ଭଗବାନ କହିବେ ସର୍ବଭୂୟତମଂ ଭୂୟ ଶୃଣୁମି ପରମଂ ବଚ ସବୁଠାରୁ ଭୂୟତମ ଜ୍ଞାନ ମୁଁ ତୁମକୁ ମୁଁ ତାର କହୁଛି ନବମ ଅଧ୍ୟାୟ ଚଉତିରିଶ ଶ୍ଳୋକରେ ଭଗବାନ ପ୍ରଥମ ଥର ପାଇଁ କହିଥିଲେ କିନ୍ତୁ ଆଉ ଥରେ କହୁଛନ୍ତି ଯେ ସବୁଠାରୁ ଭୂୟତମ ଜ୍ଞାନ ହେଉଛି କ'ଣ ମନ୍ମନା ଭବ ମନରେ ମତେ ଚିନ୍ତା କର ଏଇଠି ହେଉଛି ସମସ୍ତ ଭଗବତ ଗୀତାର ସମସ୍ତ ଜ୍ଞାନ ପ୍ରାପ୍ତ ହେଇ ଜଣେ ଯଦି ମନକୁ ଭଗବାନଙ୍କ ପାଖରେ ଲଗେଇ ପାରିଲା ତାହେଲେ ଇଏ ହେଉଛି ମନ ଆମର ଆମର ବନ୍ଧୁ ହିସାବରେ ରହିବ ଏବଂ ଏଇ ମନ ଦ୍ୱାରା ଆମେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା ମନ ମନା ଭବ ମଦ ଭକ୍ତ ମଧ୍ୟ ମାନ ନମସ୍କୁରୁ ଭଗବାନଙ୍କର ମନରେ ମନରେ ଭଗବାନଙ୍କୁ ଚିନ୍ତା କରିବା ଭଗବାନଙ୍କ ଚିନ୍ତା ଆସୁନି ମନକୁ ଯେତେବେଳେ ମନକୁ ମନ ବିଷୟରେ କହୁଛନ୍ତି ଆମେ ନିଜକୁ କେମିତି କଣ୍ଟ୍ରୋଲ କରିବା ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନଙ୍କର କହୁଛନ୍ତି ଅର୍ଜୁନ କହୁଛନ୍ତି ଇଏ ତ ସମ୍ଭବ ନୁହଁ ଚଞ୍ଚଳ ହି ମନ କୃଷ୍ଣ ପ୍ରମାଧି ବଳବ ଦୃଢ଼ ଚଷାହଂ ନିଗ୍ରହ ମାନି ବାହାରିବ ସୁଦୁଷ୍କର ଏଟା ଅସମ୍ଭବ ମନ ଏତେ ଚଞ୍ଚଳ ତାକୁ ନିଜ ଅଧୀନରେ ରଖିବା ଯେମିତି ବାୟୁକୁ ନିଜ ଅଧୀନରେ ରଖିବା ଅସମ୍ଭବ ସେଇଭଳି ଭାବରେ ଅସମ୍ଭବ କିନ୍ତୁ ଭଗବାନ କହୁଛନ୍ତି ନା ଏଟା ସମ୍ଭବ ହବ ଅସଂଶୟ ମନ ମହାଭାବ ମନ ଦୁର୍ନି ଗ୍ରହଣ କରମ ଅଭ୍ୟାସ ଯେମିତି କମିତି ବୈରାଗ୍ୟ କୁହନ୍ତି ଯଦିଓ ମନକୁ ନିୟନ୍ତ୍ରଣ କରିବା ନିଶ୍ଚିତ ଭାବରେ ଅସମ୍ଭବ ବା ବହୁତ କଷ୍ଟସାଧ୍ୟ ଦୁର୍ନିଗ୍ରହମ କିନ୍ତୁ ତଥାପି ଅଭ୍ୟାସ ମାଧ୍ୟମରେ ଆମେ ଏଟା କରିପାରିବା ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଭଗବାନ ସବୁ ବିଭିନ୍ନ ପ୍ରକାର ଉପାୟ ଦେଇଛନ୍ତି କେମିତି ଆମେ ମନକୁ ନିଜ ଅଧୀନରେ ରଖିପାରିବା ମୟି ଏବ ମନ ଆଦସ୍ତ ମୟି ବୁଦ୍ଧି ନିବେଶୟ ନିବେଶି ଶଶି ମୟି ଏବ ଅତ ଉର୍ଦ୍ଧମ ନ ସଂଶୟ ମୟି ଏବ ମନ ଆଦସ୍ତ ମନକୁ ଭଗବାନ ପାଖରେ ଲଗେଇବାକୁ ପଡିବ ଯତୋଯତ ନିଶ୍ଚଳ କି ମନ ଚଞ୍ଚଳ ଅସ୍ଥିର ତତୋତ ନିୟମି ତଥା ଆତ୍ମନୈବ ବସନ୍ଧରେ ଭିତରେ ମନ ଚାଲିଯାଉଛି ଭଗବାନଙ୍କ ଦୂରକୁ ଚାଲିଯାଉଛି ଭୌତିକ ଜଗତରେ ଆସି ବିଭିନ୍ନ ପ୍ରକାର ଚିନ୍ତା କରୁଛି ସେତେବେଳେ ପୁଣି ମନକୁ ନେଇକି ଭଗବାନଙ୍କ ଆଗକୁ ଲଢ଼ିବାର ଅଛି ଏଇଟା ହେଉଛି ପ୍ରକୃତିର ଯୋଗ ଏବଂ ସେଇଭଳି ଭାବରେ ବୁଦ୍ଧିକୁ ମଧ୍ୟ ଭଗବାନଙ୍କ ପାଖରେ ଲଗେଇବା ମନ ବୁଦ୍ଧି এবং ইয়ে হচ্ছে শ্রেষ্ঠ স্তর যদি আমরা লাগে পারিব। কিন্তু এই যে স্বরূপ যেমন আসিপারু নাহি অথ চিত্তং সমাধাতুম না শক্নোসি মৈত্রম অভ্যাস যোগেন তত মাম ইচ্ছার্থম ধনঞ্জয়। রে অভ্যাস করাতে পারে আমি যে সরমাল জপ করছি এটা অভ্যাস। সরমাল জপ আরম্ভ কলা মানে মন তেল্লা ভগবান তেল্লা বৌদ্ধ জগত তেল্লা বুঝিয়াতে মন তেমন কি আপনি আসি করে সব ভগবান নাম জপ করতে কোনে ভগবান পাখে ভগবান নাম রূপ গুণ লীলা এটা চিন্তা করে এ যে অভ্যাস। কিন্তু এইটা তো মানে করুনাহি অর্জুন চিন্তা করি যেমন এটা বি করিপার না তা পাই কোণ করা যাব না অভ্যাস কি অসমর্থ সীম কর্ম পরম ভব মদার্থম আমি কর্মাণি কুর্বন সিদ্ধি মহাসি মত কর্ম পরম ভব ভগবান উদ্দেশ্যে কর্ম করে পড়ি যত করোসি যত অস্নাসি যত জুহোসি দরাসি যত যত তপসসি কৌন্দেয় তত পুরুষ মদর্পণম কায়েন বাচা মনসেন্দ্রিয়ৈব বুদ্ধ্যাত্মনা বা অনুসূত স্বভাবাত করোতি যত সকলং পরস্মৈ নারায়ণায় ইতি সমর্পয়েত। ভাগবত নবযুগন্ত্র একথা কৌশল যাহা আমি পারিবা যত করোসি যত অস্নাসি যে খাদ্য আমি গ্রহণ করিবা যত জুহোসি যে যজ্ঞ আমি করুছে এবং দদাসি যত যাহা দান করুছে যত তপস্যা কৌন্দে যে তপস্যা আমি করুছে তত পুরুষ মদর্পণ মতে সেটা অর্পণ কর মো পাই কর সে হচ্ছে মত কর্ম ভগবান উদ্দেশ্যে কর্ম করিবা। তেমন আমি সমস্ত প্রভুপাদ মহারাজ উদাহরণ দিয়ে আমি সমস্তে ঘরে রোষেই করে খাওছে কিন্তু সেই খাদ্যকে যদি ভগবান কু অর্পণ করে খাইলে তাহলে এটা হচ্ছে মত কর্ম ভগবান উদ্দেশ্যের কর্ম হলো এটা। যদি আমি সেটা ন তো বহু কথা আমি সংক্ষেপ এতে আর বিস্তার করিবানি তেমন এইটা হচ্ছে আমি এইসব উপায় কেমিতি মত কর্ম এই অভ্যাস কেমিতি করিবা অভ্যাস যোগে অভ্যাস করিবা পাই অভ্যাস যদি ন করিপারলে মত কর্ম ভগবান উদ্দেশ্যের কর্ম করিবা পড়িব। ভিন্ন উপায় দিয়েছেন শত্রু মানুষ কেমন আমি নিয়ন্ত্রণ করিবা ভগবান ভগবত গীতারে ভাগবত বর্ণনা করেছেন এই হচ্ছে আমার অন্ত শত্রু নামকরণ কর তাহলে না রয়ে আমি ভুয়ন্তি তাকে তাকে কি শত্রু রহবে না যেভাবে বিষ্ণু ভক্ত যে বিষ্ণু ভক্ত অনেক তাঙ্ক বিরুদ্ধে যে অসুর মানে সবাই যুদ্ধ করছেন ভগবান সবাই তাকে রক্ষা করতে এতে চান সকাশ কৃষ্ণাস্তু ভগবান স্বয়ং ইন্দ্রাড়ি ব্যাকরণ রূপ মৃড়য়ন্তি যুগে যুগে প্রতি যুগে ভগবান আসি তাঙ্কর ভক্ত মানুষ রক্ষা করতে পরিত্রাণায় সাধুনাম বিনাশায় চ দুষ্কৃতাম ধর্ম সংস্থাপনার্থায় সম্ভবামি যুগে যুগে ভগবান রক্ষা করিবে। তেমন ভগবতী কৌশল যে এই ভগবান ভগবান বেড়ি সে কৌনাহি কারণ যদি সে কহবে ভগবান বেড়ি সে কৌশল তা পরস্পর কহিছেন তসমাত মন্দ আত্মদ্বয়ং তে নারায়ণ সম গুণৈ ইয়ে হচ্ছে নারায়ণ বা বড়ি নারায়ণ সম প্রভাত মহারাজ আমার ভারত কৌশল পদপুরাণের গোটে শ্লোক উদ্ধার করে কৌশল যে যস্তু নারায়ণ দেবং ব্রহ্ম রুদ্রাদি দৈবতে সমত্বনেব বিখ্যাতে স পাশং বিভরে ধ্রুবম। আমার আজকে বহু তথাকৃত ধর্ম কথা ଅଛନ୍ତି ଭଗବନ୍ତ ମାନେ ଅଛନ୍ତି ସେମାନେ କହୁଛନ୍ତି ସମସ୍ତଙ୍କୁ ନାରାୟଣ ସୂର୍ଯ୍ୟ ନାରାୟଣ ନର ନାରାୟଣ ଦରିଦ୍ର ନାରାୟଣ ସମସ୍ତେ ନାରାୟଣ କିନ୍ତୁ ଶାସ୍ତ୍ର ବର୍ଣ୍ଣନା କରାଯାଇଛି ପଦ୍ମପୁରାଣରେ ଯସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦୈବତୀ ଅନ୍ୟମାନଙ୍କ କଥା ଛାଡ଼ନ୍ତୁ ବ୍ରହ୍ମା ଶିବ ଏମାନଙ୍କୁ ଯଦି ଆମେ ଭଗବାନ ନାରାୟଣଙ୍କ ସହିତ ସମାନ ବୋଲି ବିଚାର କରିବା ସମସ୍ତ ନେଇ ବିଚ୍ଛେଦ ତାହେଲେ ସପାଶନ୍ତି ଭରି ଧ୍ରୁବମ୍ ସେ ନିଶ୍ଚିତ ଭାବେ ପାଶନ୍ତି ତେଣୁ ଆମର ଓଡ଼ିଶାରେ ବିଶେଷ ଭାବରେ ଯୋଉ ରହିଛନ୍ତି କଣ ପୂଜା କରୁଛନ୍ତି ତିନି ଜଣଙ୍କୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ମେଳା ମଧ୍ୟ ରହିଛି ତେଣୁ ଇଏ ପାଶନ୍ତି ସବୁ ଦ୍ୱାରା ସେଟା ଠିକ ନୁହଁ ତାହେଲେ କେମିତି ଗର୍ଭବତୀ କହୁଛନ୍ତି ନାରାୟଣ ସମୟ ନାହିଁ ଇଏ ନାରାୟଣଙ୍କ ସମାନ ବୋଲି କହିଲେ କେମିତି ତାର ଜୀବନ ପାଶନ୍ତି ତେଣୁ ନନ୍ଦ ମହାରାଜ ଭାବୁଛନ୍ତି ଯେ ମୋର ପୁତ୍ର ନାରାୟଣଙ୍କ କୃପାରୁ ଏତେ ଶକ୍ତିଶାଳୀ ହେଇଯାଇଛି ଯେ ତାଙ୍କ ଭଳି ସେ ସମାନ ଗୁଣ ବା ସମାନ ଶକ୍ତିଶାଳୀ ହେଲେ କିନ୍ତୁ ପ୍ରକୃତରେ ଗର୍ଭବତୀ କହିବାର ଉଦ୍ଦେଶ୍ୟ ହେଉଛି ନାରାୟଣ ଆଙ୍କ ସମାନ ହେଇପାରନ୍ତି ନା କିନ୍ତୁ ଆଙ୍କ ସମାନ କେହି ହେଉଛନ୍ତି ଅସମୂର୍ଦ୍ଧ ଆଙ୍କର କେହି ସମାନ ହେଇପାରିବେ ନାହିଁ କି ଆଙ୍କର ଉର୍ଦ୍ଧ କଥା କଣ କହିବା ଭଗବାନଙ୍କର ଗୋଟେ ନାମ ହେଉଛି ଅସମୂର୍ଦ୍ଧ ତେଣୁ ଯୋଉମାନେ ଏଇ ଭଗବାନ ଇଏ ହେଉଛନ୍ତି ଭଗବାନ କିନ୍ତୁ ନନ୍ଦ ମହାରାଜ ହେଉଛନ୍ତି ଇଏ ହେଉଛନ୍ତି ମୋର ପୁତ୍ର ଇଏ ଭଗବାନ ନୁହନ୍ତି ଭଗବାନ ଭଳି ଐଶ୍ୱର୍ଯ୍ୟଶାଳୀ ଶକ୍ତିଶାଳୀ ଯେତେ ଯାହା କହିଲେ ମଧ୍ୟ ଗର୍ଭବତୀ ଏଭଳି ଭାବରେ ସେ ଗୁପ୍ତରେ କଥା ନାମକରଣ କରିଛନ୍ତି ନନ୍ଦ ମହାରାଜ ଭାବୁଛନ୍ତି ଇଏ ମୋର ପୁତ୍ର ଇଏ ଭଗବାନ ନୁହନ୍ତି ଯେତେବେଳେ ଆମର ଶ୍ରୀ ଗୌରବ ସେ ମହାରାଜ କହୁଥିଲେ ଯେତେବେଳେ ଉଦ୍ଧବଙ୍କୁ ପଠେଇଛନ୍ତି ଭଗବାନ ଭଗବାନ ଯେତେବେଳେ ବୃନ୍ଦାବନ ଚାଲି ଆସିଛନ୍ତି ମଥୁରାକୁ ସେ ଆଉ ଫେରୁନାହାନ୍ତି ବୃନ୍ଦାବନ ଫେରିପାରୁନାହାନ୍ତି କିନ୍ତୁ ବୃନ୍ଦାବନରେ ସମୟ ହେଇଛି ନାହିଁ ତେଣୁ ଯୋଉ କୁହାଯାଉଛି ଯେ ଯୋଉମାନେ ଭଗବାନଙ୍କର ଏତେ ଐଶ୍ୱର୍ଯ୍ୟ ଦେଖିବା ଆମେ ସେ କଥା କହିବାନି କାରଣ ସେ ଆହୁରି ବଡ଼ ତତ୍ତ୍ୱ ରହିଛି ଆମର ଖାଲି ଏତିକି କହିବା ଗର୍ଭବତୀ କହିଛନ୍ତି ଯୋଉମାନେ ଭଗବାନଙ୍କୁ ପ୍ରୀତି କରିବେ ମହାଭାଗା ସେମାନେ ହେଉଛନ୍ତି ବହୁତ ଭାଗ୍ୟବାନ ଯେଉଁମାନେ ଭଗବାନଙ୍କୁ ପ୍ରୀତି କରିପାରିବେ ଭାଗବତ ପଞ୍ଚମ ସ୍କନ୍ଧରେ ପଞ୍ଚମ ଅଧ୍ୟାୟରେ ବିଶ୍ୱ ସୂତା କହୁଛନ୍ତି ଏବଂ ମନ କର୍ମବଶଂ ପ୍ରଯୁକ୍ତେ ଅଭିଧ୍ୟାତ୍ମି ଉପଧିମାନେ ବିଭିନ୍ନ ଯାବନ ମହିବାସୁଦେବେ ନ ମଚ୍ଛନ୍ତି ଦେହ ଯୋଗେନ ତାର ଭଗବାନ ପ୍ରତି ପ୍ରୀତି ନ ଆସିବା ପର୍ଯ୍ୟନ୍ତ ଆମର ଅବିଦ୍ୟା ଦୂର ହବ ନାହିଁ ଏ ଭୌତିକ ଜଗତ ଯେତେବେଳେ ସୃଷ୍ଟି କରାହଉଛି ବ୍ରହ୍ମା ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ ଏ ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି ଆମେ ସମସ୍ତେ ଏ ଅବିଦ୍ୟାରେ ରହିଛେ ଆବୃତ ହେଇକି ରହିଛେ ତେଣୁ ଏ ଅବିଦ୍ୟା କେମିତି ଦୂର ହବ ଯଦି ଭଗବାନଙ୍କୁ ସ୍ତୁତି କରିବା ଚକ୍ଷୁଦାନ ଦୂର ଦେଇ ଜନ୍ମେ ଜନ୍ମେ ପ୍ରଭୁ ସେହି ଦିବ୍ୟ ଜ୍ଞାନ ଉଦୟ ପ୍ରକାଶିତ ପ୍ରେମ ଭକ୍ତି ଯାହା ଏତେ ଅବିଦ୍ୟା ବିନାଶ ଜାତି ଯେତେ ଗାଁ ଯାହାର ଚରିତ ଭଗବାନଙ୍କୁ ଆମେ ପ୍ରୀତି କେମିତି କରିବା ଆମେ ଗୁରୁଦେବଙ୍କ ମାଧ୍ୟମରେ ଗୁରୁଦେବ ଦେଶ ପ୍ରସାଦାତ୍ ଭଗବତ ପ୍ରସାଦ ଗୁରୁଦେବ ମାଧ୍ୟମରେ ଆମେ ସେ ଭଗବାନ ପ୍ରୀତି କରିପାରିବା ଆମେ ସିଧାସଳଖ ଭଗବାନ ପ୍ରୀତି କରିପାରିବା ନାହିଁ ତେଣୁ ଯୋଉମାନେ ଭଗବାନ ପ୍ରୀତି କରିବେ ଗୁରୁଦେବଙ୍କୁ ପ୍ରଥମେ ପ୍ରୀତି କରିବାକୁ ପଡିବ ତା ମାଧ୍ୟମରେ ଗୁରୁଦେବ ମାଧ୍ୟମରେ ଭଗବାନ ପ୍ରତି ଯଦି ପ୍ରୀତି କରିବା ତାହେଲେ ଆମେ ବହୁତ ଭାଗ୍ୟବାନ ଯୋଗ ହେଇପାରିବା ନହେଲେ ଆମେ ଏଇ ଭୌତିକ ଜଗତରେ ହିଁ ଘୁରି ବୁଲୁଥିବା ତେଣୁ ଆଜିର ଏଇ ସତ୍ସଙ୍ଗର ଜଗନ୍ନାଥ ପ୍ରଭୁଙ୍କର ଯେଉଁ ଉଦ୍ୟମ ରହିଛି ସେ ସତ୍ସଙ୍ଗ ସତସଙ୍ଗ ମାଧ୍ୟମରେ ଏଇ ଭଗବାନ କେମିତି ଆମେ ବୃଦ୍ଧି କରିପାରିବା ସେଇ ବିଷୟରେ ଆମେ କିଛି ସମୟ ପାଇଲେ ସମସ୍ତ ଭଗବାନଙ୍କ ଭକ୍ତମାନେ ସବୁ ଆସିଯାଇଛନ୍ତି ତେଣୁ ସେମାନେ ପ୍ରସାଦ ଆପଣମାନେ ପ୍ରସାଦ ପ୍ରାପ୍ତ ହେବେ ଆମ କଥା କହିବି ବିଶ୍ରାମ ନେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେବୀ ତାହି ଗୋବର୍ଦ୍ଧମାନନ୍ଦ
ମନ ମୁଳେ ଯା